ମୁଁ ଆଶାଲତା ସାହୁ ରଙ୍ଗମାଟିଆ ତଳସାହି 9 ନମ୍ବର ୱାର୍ଡରୁ କହୁଅଛି। ଆମର ଏଠି 3ଟା ଜିନିଷର ଉଦ୍ଘାଟନ ହେଲା। ପ୍ରଥମଟି ହେଲା ଭିନ୍ନକର୍ମୀଙ୍କ ମାନଙ୍କ ପାଇଁ ସାଇନ୍ ବୋର୍ଡ, ହଁ, ଯୋଉଠି ଆମର ଭିନ୍ନକର୍ମୀ ବ୍ୟକ୍ତିମାନେ ରହୁଛନ୍ତି ତାଙ୍କ ଘର ଆଗରେ ଗାଡି ବିଏମ୍ସି ଗାଡି ରହିବ, ସେଥିରେ ଅଳିଆ ଆବର୍ଜନା ସେ ପକେଇବେ। ଦ୍ୱିତୀୟଟି ହେଲା ଆମ ସାହିର ଯେକୌଣସି ସୁବିଧା ଅସୁବିଧା ହେଲା ଆମେ ଜନହିତ ବାଣୀରେ ମତ ରଖିବୁ। ତୃତୀୟଟି ହେଲା ଆମର ବିଏମ୍ସି ତରଫରୁ ଯୋଉ ଲାଟିନ କ୍ୟୁଆର୍ କୋଡ୍ ସ୍କାନ୍ କରିବା ଲାଗି, ହଁ, ସ୍କାନ୍ କରିକି ଲାଟିନ ବ୍ୟାଙ୍କ ସଫା କରିବା କମ୍ ଟଙ୍କାରେ କରିବା ପାଇଁ, ହଁ, ଏଇ 3ଟା ଜିନିଷ ଉଦ୍ଘାଟନ ହେବା ହେତୁ ଆମେ ସମସ୍ତେ ଖୁସି ଅଛୁ। ଆମ ସାହିର ସବୁ ସଦସ୍ୟ ମାନେ ସହମତ ରଖୁଛନ୍ତି।